ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆସନ୍ତା ସୋମବାର ସୁଦ୍ଧା ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ କପା ଉତ୍ପାଦନ ଓ ବିକ୍ରୟ ବ୍ୟବସ୍ଥା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କପା ନିଗମର ସିଏମ୍ଡିଙ୍କ ମଧ୍ୟରେ ଆଲୋଚନା ଏବଂ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍, ଗୋନାସିକ ଏବଂ ଦିଲ୍ଲୀ ପାଇପର୍ସ ମଧ୍ୟରେ ଉଦ୍ଘାଟନୀ ମୁକାବିଲା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 117ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8ଟାରେ ପ୍ରସାରଣ କରାଯିବ। ରାଜ୍ୟରେ ଅଦିନିଆ ବର୍ଷାରେ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଆସନ୍ତା ସୋମବାର 30 ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ସହିତ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ 20ରୁ 28 ତାରିଖ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିରେ ଜଣେ ବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଞ୍ଚିତ ନ ହେବା ପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୀମା କରିଥିବା ସମସ୍ତ ଚାଷୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କ୍ଷୟକ୍ଷତି ସମ୍ପର୍କରେ ବୀମା କମ୍ପାନୀମାନଙ୍କୁ ସୂଚନା ଯୋଗାଇ ଦେବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା କୃଷକ ରକ୍ଷକ ପୋର୍ଟାଲ ମାଧ୍ୟମରେ କିମ୍ବା 1444 ନମ୍ବରରେ ଫୋନ୍ କରି ଜଣାଇବାକୁ ଶ୍ରୀ ମାଝୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା 1,26,000 ଚାଷୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି। ଡିଜିଟାଲ୍ କୃଷି ଅଧୀନରେ କୃଷକ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ମାସ 1 ତାରିଖରୁ ପଞ୍ଚାୟତସ୍ତରୀୟ ଶିବିର ମାଧ୍ୟମରେ ଆରମ୍ଭ ହେବ। ଆବେଦନ କରିବା ପାଇଁ ଚାଷୀମାନଙ୍କ ଜମି ନିଜ ନାମରେ ଥିଲେ ଆଧାର କାର୍ଡ, ଭୂଲେଖ ପଟ୍ଟା, ଆଧାର ସଂଯୁକ୍ତ ମୋବାଇଲ୍ ନମ୍ଘରର ଆବଶ୍ୟକତା ରହିଛି। ଯେଉଁ ଚାଷୀମାନଙ୍କ ଜମିଜମା ରେକର୍ଡ ନିଜ ନାମରେ ନଥିବ ସେମାନେ ଭୂଲେଖରେ ଥିବା ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ସହ ରେକର୍ଡ ସଂଶୋଧନ ପରେ କୃଷକ ପଞ୍ଜୀକରଣ ପୋର୍ଟାଲରେ odfr.agristack.gov.in ପଞ୍ଜୀକରଣ କରିପାରିବେ। କୃଷକମାନେ ଅଧିକ ସୂଚନା ପାଇଁ 1553333 ନମ୍ବରରେ ଯୋଗାଯୋଗ କରିପାରିବେ। ଏହି ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା କେମିକାଲ ସୋସାଇଟି ପକ୍ଷରୁ ପଦାର୍ଥ ରସାୟନ ବିଜ୍ଞାନରେ ଅଗ୍ରଗତି ସମ୍ପର୍କିତ 3-ଦିନିଆ ଜାତୀୟ ସମ୍ମିଳନୀ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ OUTR ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରସାୟନ ବିଜ୍ଞାନକୁ ବିଜ୍ଞାନର ମୂଳ ଭିତ୍ତି ବୋଲି କହିବା ସହ ରାଜ୍ୟରେ ଏକ ଉତ୍ସର୍ଗୀକୃତ ରସାୟନ ବିଜ୍ଞାନ ପ୍ରତିଷ୍ଠାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମାଜର ପ୍ରଗତିରେ ଆବଶ୍ୟକୀୟ ଯୋଗଦାନ ଉଦ୍ଦେଶ୍ୟରେ ଆସନ୍ତା 2 ଦିନ ଧରି ଏହି ସମ୍ମିଳନୀରେ ଏକାଧିକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆସନ୍ତା ସୋମବାର ଏହାର ସ୍ପେସ୍ ଡକିଂ ପରୀକ୍ଷଣ ସ୍ପାର୍ଡେକ୍ସ ଅଭିଯାନ ଆରମ୍ଭ କରିବ। ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଇସ୍ରୋ ପାଇଁ ଏହା ଚଳିତ ବର୍ଷର ଶେଷ ମିଶନ, ଯାହାକି ଐତିହାସିକ ହେବ। ମହାକାଶରେ 2 ଉପଗ୍ରହକୁ ଡକ୍ କିମ୍ବା ବିଲୟ କରିବାର ବିରଳ ପ୍ରୟାସ କରାଯିବ। ଡକ୍ଟର ସିଂହ କହିଛନ୍ତି ସ୍ପାର୍ଡେକ୍ସ ମିଶନ ସ୍ପେସ୍ ଡକିଂକୁ ଆୟତ କରିବାରେ ସକ୍ଷମ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସହାୟକ ହେବ। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭାରତୀୟ କପା ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସାକ୍ଷାତ କରିଛନ୍ତି। କପା ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଲଳିତ ଗୁପ୍ତା ଆଜି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ରାଜ୍ୟରେ କପା ଉତ୍ପାଦନ, ବିକ୍ରୟ ବ୍ୟବସ୍ଥା ଏବଂ ଏଥିରେ ଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ବର୍ତ୍ତମାନ ଓଡ଼ିଶାରେ 2,39,000 ହେକ୍ଟର ଜମିରେ କପା ଚାଷ କରାଯାଉଛି। ଚଳିତ ବର୍ଷ 40 ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ନୂଆ ବର୍ଷରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଶ୍ରୀମନ୍ଦିର ଭିତରେ ଓ ବାହାରେ 60 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ୍ ସୁପରିଚାଳନାକୁ ଗୁରୁତ୍ୱ ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରାଯିବ। ସମୁଦ୍ରକୂଳରେ ଅଘଟଣ ରୋକିବାକୁ 31 ଡିସେମ୍ବର ଓ ଜାନୁଆରୀ 1 ତାରିଖ ଦୁଇଦିନ ପାଇଁ ଲାଇଫ୍ ଗାର୍ଡ ମୁତୟନ ରହିବେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଚାରିଚକିଆ ଯାନ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର K9 ଡଗ୍ ସ୍କ୍ୱାଡ୍କୁ ସାମିଲ କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପାଇଁ ଅପହଞ୍ଚ କ୍ଷେତ୍ରରେ ତାଲିମପ୍ରାପ୍ତ K9 ସନ୍ଧାନୀ କୁକୁର ଦଳ ଭୂମିକମ୍ପ, ଭୂସ୍ଖଳନ ଭଳି ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡ଼ା ଗ୍ରାମ ନିକଟରୁ ପୁଲିସ୍ ଆଜି ଜଣେ ଏରିଆ କମିଟି ସଦସ୍ୟଙ୍କ ସମେତ 3 ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛି। ଦକ୍ଷିଣ ପଶ୍ଚିମାଞ୍ଚଳ DIG ନୀତି ଶେଖର ଏହି ସୂଚନା ଦେଇଛନ୍ତି। ହକି ଇଣ୍ଡିଆ ଲିଗ୍ 2024-25 ଆଜିଠାରୁ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେଉଛି। 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଆସନ୍ତା ମାସ 18 ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ଆକାଶବାଣୀ ସମାଚାର କଟକକୁ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ କହିଛନ୍ତି,
ଆଜି ଉଦ୍ଘାଟନ ଅଛି HIL ରାଉରକେଲାରେ। ଏଥର ମେନ୍ସରେ 8 ଟିମ୍ସ ପାର୍ଟିସିପେଟ୍ କରୁଛନ୍ତି, ଓମେନ୍ସରେ 4 ଟିମ୍ସ। HIL ପ୍ରତି ୟୁଥ୍ ଖେଳାଳିଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, ତାଙ୍କ ପାଇଁ ଗୋଟେ ଏକ୍ସପୋଜର, ଗୋଟେ ବହୁତ ଭଲ ପ୍ଲାଟଫର୍ମ ଯେଉଁଠିକି ୱାର୍ଲଡ ଟପ୍ ପ୍ଲେୟାର ସହିତ ଖେଳିବେ ମାସେ ଧରିକି। ଆଉ ଆମ ଓଡ଼ିଆ ଖେଳାଳିଙ୍କର ମଧ୍ୟ ବହୁତ ଡେଭଲପମେଣ୍ଟ ନିଶ୍ଚୟ ହେବ। ଏଇ ଜାଣିକି ବହୁତ ଖୁସି ଲାଗୁଛି କି ବହୁତ ପୁଅ ଝିଅ ଓଡ଼ିଶାରୁ ମଧ୍ୟ ଏଇ ହକି ଇଣ୍ଡିଆ ଲିଗ୍ରେ ଏ ବର୍ଷ ଖେଳୁଛନ୍ତି। ହକି ଇଣ୍ଡିଆ ଲିଗ୍ ଆଗକୁ ଆହୁରି ଲୋକଙ୍କ ପାଖରେ ପହଞ୍ଚି ପାରିବ, ଆହୁରି କ୍ରେଜ୍ ବଢ଼ିବ ୟା ଦେହରୁ, ଏବଂ ପ୍ରତ୍ୟେକ ଖେଳାଳିମାନଙ୍କୁ ମୋ ତରଫରୁ ବେଷ୍ଟ ୱିସେସ୍।
ଗୋନାସିକା ଏବଂ ଦିଲ୍ଲୀ SG ପାଇପର୍ସ ମଧ୍ୟରେ ଆଜି ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଆଜି ରାତି 8:15 ସମୟରେ ଖେଳାଯିବ। ଏହି ପ୍ରତିଯୋଗିତାରେ ଖେଳାଳିମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଆକାଶବାଣୀକୁ ଗୋନାସିକା ଦଳର ଖେଳାଳି ନୀଲମ ସଞ୍ଜୀବ ଖେସ୍ କହିଛନ୍ତି,
ମୁଁ ନୀଲମ ସଞ୍ଜୀବ ଖେସ୍। ଆଜିଠାରୁ ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍। ମୋ ଟିମ୍ ଗୋନାସିକା ପାଇଁ ଖେଳିବାକୁ ବହୁତ ଉତ୍ସାହିତ। 7 ବର୍ଷ ପରେ HIL ଆରମ୍ଭ ହେଉଛି। ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ ଓଡ଼ିଶା ତଥା ଭାରତର ହକି ଖେଳାଳିଙ୍କ ପାଇଁ ଏହା ଏକ ଭଲ ସୁଯୋଗ।
ଆସନ୍ତା ମାସ 31 ତାରିଖରେ 2ଟି ଯାକ ସେମିଫାଇନାଲ ମ୍ୟାଚ୍ ଏବଂ 1 ଫେବୃଆରୀରେ ଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଯୋଗୁଁ 7-ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେତୁ ଉଦ୍ଘାଟନୀ ସମାରୋହ ନିରାଡମ୍ବର ସହକାରେ ହେବ। ଏଥିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ଘୋଷଣା କରାଯାଇଛି। ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ ପକ୍ଷରୁ ସମ୍ବଲପୁର ରେଳବାଇ ଷ୍ଟାଡିୟମରେ ଗତ 22 ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଛି। ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରିକାଲ ଦଳ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଇଲେକ୍ଟ୍ରିକାଲ ଦଳ ବିଜୟୀ ହୋଇଥିଲା। ଅତିରିକ୍ତ ମୁଖ୍ୟ ରେଳ ପ୍ରବନ୍ଧକ ଆନନ୍ଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ 21ତମ KCSA କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଆଜି ବଲାଙ୍ଗୀର ସୋନପୁରକୁ ପରାସ୍ତ କରି 33 ରନ୍ରେ ବିଜୟୀ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର 30 ତାରିଖ ଦିନ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ କିମ୍ବା ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆସନ୍ତା ସୋମବାର ସୁଦ୍ଧା ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ କପା ଉତ୍ପାଦନ ଓ ବିକ୍ରୟ ବ୍ୟବସ୍ଥା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କପା ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ଏବଂ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍। ଗୋନାସିକା ଏବଂ ଦିଲ୍ଲୀ ପାଇପର୍ସ ମଧ୍ୟରେ ଉଦ୍ଘାଟନୀ ମୁକାବିଲା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।